ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমাদের ত্রাণকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনা আপনার বহুমূল্য সময় দিয়ে আজির এই কার্যক্রম শুণবা নিমন্তে রেডিও পাখে অপেক্ষা করে বসিথার জাঁয়ে আমি আপনার নিকটে বিশেষ ধন্যবাদী। বাস্তবরে প্রভু আজ আমি সুন্দর সুযোগ দিয়েছেন যেপর আমি তাহলে বাক্য মধ্যে ତାହାଙ୍କର ଇଚ୍ଛା ଓ ଅଭିମତକୁ ବୁଝିବା ପାଇଁ ସକ୍ଷମ ହୋଇପାରୁ, ଆଉ ତାହାଙ୍କର ଯେପରି ଆମମାନେ ଜୀବନଯାପନ କରି ତାଙ୍କର ଗୌରବ ମହିମା ରକ୍ଷା କରିବାକୁ ପାରୁ, ସେଥିପାଇଁ ସେ ଆମମାନଙ୍କୁ ଆଜି ମଧ୍ୟ ଏହି ସୁନ୍ଦର ସୁଯୋଗ ଦେଇଛନ୍ତି। ତେବେ ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ତ ସମସ୍ୟା ସମାଧାନ କରିବେ। ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କର ବାକ୍ୟରୁ ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଆମ୍ଭମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରିୟ ପବିତ୍ର ପ୍ରଭୁ, ତୁମେ ଆଜି ମଧ୍ୟ ଜୀବିତ। ତୁମେ ଆଜି ମଧ୍ୟ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ। ତୁମେ ଆଜି ମଧ୍ୟ ଆମମାନଙ୍କୁ ପ୍ରେମ କରୁଅଛ। ତୁମେ ଆଜି ମଧ୍ୟ ଆମମାନଙ୍କୁ ସୁଯୋଗ ଉପରେ ସୁଯୋଗ ଦେଉଅଛ ତୁମର ନିକଟବର୍ତ୍ତୀ ହେବା ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ଯଦି ଆମମାନଙ୍କ ଜୀବନରେ ପ୍ରଭୁ ଆମମାନେ କୌଣସି କ୍ଷେତ୍ରରେ ପ୍ରଭୁ ତୁମର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିଅଛୁ, ପାପ କରିଅଛୁ, ପ୍ରଭୁ ତୁମେ ଦୟାକରି ଆମମାନଙ୍କୁ କ୍ଷମା ଦିଅ। ଏକ ପବିତ୍ର ଜୀବନଯାପନ କରିବା ପାଇଁ ତୁମେ ଆମମାନଙ୍କୁ ଶକ୍ତି ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ସଚେତନ କରାଅ, ଆମମାନଙ୍କୁ ତୁମର ସେ ଅନନ୍ତ ଜୀବନର ପଥରେ କଢ଼ାଇ ନିଅ। ଯେଉଁ ଶ୍ରୋତା ବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରିଅଛନ୍ତି, ପ୍ରଭୁ ତୁମେ ସେମାନଙ୍କର ଆତ୍ମିକ କ୍ଷୁଧା ଜାଣ, ସେମାନଙ୍କର ଆତ୍ମିକ କ୍ଷୁଧା ତୁମେ ମୋଚନ କର। ଯେଉଁମାନେ ତୁମଠାରୁ ସୁସ୍ଥତା ପାଇବା ପାଇଁ ଆଜି ମଧ୍ୟ ଅପେକ୍ଷା କରି ବସିଅଛନ୍ତି, ତୁମର ସୁସ୍ଥକାରୀ ବାହୁରେ ତୁମେ ସେମାନଙ୍କୁ ଆବରି ନିଅ। ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ପ୍ରଭୁ ତୁମର ଆଶୀର୍ବାଦ ଭିକ୍ଷା କରୁଅଛନ୍ତି, ତୁମେ ସେମାନଙ୍କୁ ଆଶୀର୍ବାଦ କରି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଶକ୍ତି ଦିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ କଲସିୟ ଚାରି ପର୍ବର ସାତ ପଦରୁ ଆରମ୍ଭ କରି ଅଠର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆଜି ଆମେ ଏହି ଅଂଶରେ ବିଶ୍ୱାସୀମାନଙ୍କର ସହଭାଗିତା, ଯେ ଆନ୍ତରିକ ସହଭାଗିତା, ଏହି ବିଷୟ ନେଇ କିଛି ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ବର୍ତ୍ତମାନ ଆମେ କେତେକ ଲୋକମାନଙ୍କର ନାମକୁ ନେଇ ଏକ ଚମତ୍କାର ତାଲିକା ପ୍ରଦାନ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା, ଯେଉଁମାନଙ୍କୁ କି ପ୍ରେରିତ ପାଉଲ ଜାଣିଥିଲେ। ସେମାନେ ପୁରୁଷ ଓ ସ୍ତ୍ରୀ ଥିଲେ ଯେଉଁମାନେ କି ସେହି ପ୍ରଥମ ଶତାବ୍ଦୀରେ ବାସ କରୁଥିଲେ। ସେମାନେ ରୋମୀୟ ରାସ୍ତାମାନଙ୍କରେ ଚଳପ୍ରଚଳ କଲେ, ରୋମୀୟ ନଗରମାନଙ୍କରେ ବାସ କଲେ ଓ ରୋମୀୟ ଆଇନ କାନୁନର ଅଧୀନରେ ରହିଲେ। ସେମାନେ ବିଜାତୀୟମାନଙ୍କ ମଧ୍ୟରେ ବସବାସ କଲେ, ମାତ୍ର ସେମାନେ ଈଶ୍ୱରଙ୍କର ସନ୍ତାନ ଥିଲେ। ଏହି ଲୋକମାନଙ୍କ ମଧ୍ୟରୁ ଅନେକ ଏଫିସିରେ ବସବାସ କରୁଥିଲେ। ପାଉଲ ମଧ୍ୟ ଏହି ଏଫିସିକୁ ଯାଇ ପ୍ରଚାର କରିଥିଲେ। ତୁଖିକ, ଆରିସ୍ତାର୍ଖ ଓ ଅନିସିମ ଓ ଏପାଫ୍ରା ମଧ୍ୟ ଏହି ଏଫିସିକୁ ଯାଇଥିଲେ। ସେମାନେ ସମସ୍ତେ ଖ୍ରୀଷ୍ଟ ବିଶ୍ୱାସୀ ଥିଲେ। ମାତ୍ର ଏକ ଚମତ୍କାର ବିଷୟ ହେଉଛି ଯେ ପାଉଲ ଯଦିଓ କେବେ ହେଲେ ରୋମ୍କୁ ବା କଲସିକୁ ଯାଇନଥିଲେ, ତଥାପି ସେ କେତେକ ଲୋକମାନଙ୍କର ନାମ ଉଲ୍ଲେଖ କରନ୍ତି ଯେଉଁମାନଙ୍କୁ କି ସେ ଜାଣିଥିଲେ, ଓ ସେମାନଙ୍କ ମଧ୍ୟରୁ ଅନେକ ସେହି ରୋମ୍ରୁ ଓ କଲସିରୁ ଆସିଥିଲେ। ଏଥିରୁ ଜଣାଯାଏ ଯେ ପାଉଲ ଅନେକ ଲୋକଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଆଣିଥିଲେ, ଯେଉଁମାନେ କି ସେହି ନଗରମାନଙ୍କ ମଧ୍ୟକୁ ଯାଇ ସେଠାରେ ବସବାସ କଲେ, ଯଦ୍ୱାରା ସେମାନଙ୍କ ନିକଟକୁ ସିଧାସଳଖ ବ୍ୟକ୍ତିଗତ ଭାବେ ଯାଇ ସାକ୍ଷାତ କରିବା ନିମନ୍ତେ ସମର୍ଥ ହୋଇନଥିଲେ। ତାହାଙ୍କର ପ୍ରଚାର କାର୍ଯ୍ୟ ଅତି ଚମତ୍କାର ଥିଲା ଓ ତାହା ବହୁ ଦୂର ବ୍ୟାପୀ ପ୍ରସାର ଲାଭ କରିଥିଲା ଓ ପ୍ରଭାବ ବିସ୍ତାର କରିଥିଲା। ସେ ଅନେକ ସ୍ଥାନମାନଙ୍କୁ ବ୍ୟକ୍ତିଗତ ଭାବେ ଯାଇ ସୁସମାଚାର ପ୍ରଚାର କରିବା ନିମନ୍ତେ ସମର୍ଥ ହୋଇନଥିଲେ ମଧ୍ୟ ତାହାଙ୍କ ପ୍ରଚାର ଦ୍ୱାରା ଅନେକ ପରିବର୍ତ୍ତିତ ହୋଇ ସେହିସବୁ ସ୍ଥାନମାନଙ୍କୁ ଯାଇ ସେଠାରେ ସୁସମାଚାର ପ୍ରଚାର କରି ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ ସମର୍ଥ ହୋଇଥିଲେ। ତେଣୁ ଏ ପ୍ରକାର ଭାବେ ପାଉଲ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ବିଭିନ୍ନ ସ୍ଥାନରେ ମଣ୍ଡଳୀ ସ୍ଥାପନ କରିବା ନିମନ୍ତେ ସମର୍ଥ ହୋଇଥିଲେ ଓ ସେମାନଙ୍କ ସହ ପତ୍ର ମାଧ୍ୟମରେ ଯୋଗାଯୋଗ ରକ୍ଷା କରୁଥିଲେ। ବର୍ତ୍ତମାନ ଆମେ ଏହି ଅଂଶରେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସହଭାଗିତାର ବିଷୟ ଉପରେ କିଛି ଆଲୋଚନା କରିବାକୁ ଯିବା, ଯାହାକି ପାଉଲ କଲସିୟ ମଣ୍ଡଳୀକୁ ଲେଖନ୍ତି। ଦେଖନ୍ତୁ କଲସି ଚାରି ପର୍ବର ସାତ ଓ ଆଠ ପଦରେ ଏହିପରି ଲେଖା ଅଛି, ପ୍ରିୟ ଭ୍ରାତା, ପୁଣି ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତ ସେବକ ଓ ସହଦାସ ଯେ ତୁଖିକ, ସେ ମୋର ସମସ୍ତ ବିଷୟ ତୁମମାନଙ୍କୁ ଜଣାଇବେ। ଏହି ଉଦ୍ଦେଶ୍ୟରେ ହିଁ ମୁଁ ତାଙ୍କୁ ତୁମମାନଙ୍କ ନିକଟକୁ ପଠାଇଲି, ଯେପରି ତୁମ୍ଭେମାନେ ଆମ୍ଭମାନଙ୍କ ଅବସ୍ଥା ବିଷୟ ଜାଣିପାର ଓ ତୁମମାନଙ୍କ ହୃଦୟ ତାଙ୍କ ଦ୍ୱାରା ଉତ୍ସାହ ପ୍ରାପ୍ତ ହୁଏ। ତୁଖିକ ଏଫିସିରେ ଥିବା ବିଶ୍ୱାସୀ ମଣ୍ଡଳୀର ପାଳକ ଥିଲେ। ଏଫିସି ଛଅ ପର୍ବର ଏକୋଇଶ ପଦରେ, ପ୍ରେରିତ କୋଡ଼ିଏ ପର୍ବର ଚାରିପଦରେ ଓ ଦ୍ୱିତୀୟ ତିମୋଥି ଚାରିପର୍ବର ବାରପଦରେ ତାହାଙ୍କ ବିଷୟରେ ପ୍ରକାଶ କରାଯାଇଅଛି। ସେ ପ୍ରଭୁରେ ଜଣେ ଅତି ପ୍ରିୟ ଭ୍ରାତା ତଥା ବିଶ୍ୱସ୍ତ ସେବକ ଓ ସହଦାସ ଥିଲେ। ନଅ ପଦରେ ଲେଖା ଅଛି, ତାଙ୍କ ସଙ୍ଗରେ ମୁଁ ବିଶ୍ୱସ୍ତ ଓ ପ୍ରିୟ ଭ୍ରାତା ଅନିସିମଙ୍କୁ ପଠାଇଲି, ସେ ତୁମମାନଙ୍କ ମଧ୍ୟରୁ ଜଣେ। ସେମାନେ ଏହି ସ୍ଥାନର ସମସ୍ତ ବିଷୟ ତୁମମାନଙ୍କୁ ଜଣାଇବେ। ଅନିସିମ କଲସିରେ ଫିଲିମୋନଙ୍କର ଜଣେ ଦାସ ଥିଲେ। ସେ ତାହାଙ୍କୁ ଛାଡ଼ି ପଳାଇ ଯାଇଥିଲେ ଓ ପାଉଲଙ୍କର ପ୍ରଚାର ଦ୍ୱାରା ପ୍ରଭୁଙ୍କ ନିକଟବର୍ତ୍ତୀ ହୋଇଥିଲେ ଓ ବର୍ତ୍ତମାନ ସେ ପାଉଲଙ୍କ ଦ୍ୱାରା ପୁନର୍ବାର ତାହାଙ୍କର କର୍ତ୍ତାଙ୍କ ନିକଟକୁ ପଠାଯାଉଛନ୍ତି। ପାଉଲ ଯେତେବେଳେ ଫିଲିମୋନଙ୍କ ନିକଟକୁ ଅନିସିମଙ୍କୁ ପଠାଇଲେ, ସେତେବେଳେ ସେ ତାହାଙ୍କ ନିକଟକୁ ଏହିପରି ଲେଖିଥିଲେ, ଅନିସିମ ତାହାଙ୍କର ପ୍ରିୟ ଭ୍ରାତା। ତେଣୁକରି ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଖ୍ରୀଷ୍ଟଙ୍କଠାରେ ଏକ ନୂଆ ସମ୍ପର୍କ ସ୍ଥାପିତ ହୋଇଅଛି। କର୍ତ୍ତା ଓ ଦାସ ବର୍ତ୍ତମାନ ଖ୍ରୀଷ୍ଟଙ୍କଠାରେ ଭ୍ରାତା ସଦୃଶ, ସେମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ, ସେମାନେ ଖ୍ରୀଷ୍ଟରେ ଭାଇ। ଏହା ହିଁ ହେଉଛି ଖ୍ରୀଷ୍ଟଙ୍କଠାରେ ଏକ ଚମତ୍କାର ସମ୍ପର୍କ ଓ ସହଭାଗିତା। ଚାରିପର୍ବର ଦଶପଦରେ ଲେଖା ଅଛି, ମୋହର ସହବନ୍ଦୀ ଆରିସ୍ତାର୍ଖ ପୁଣି ବର୍ଣ୍ଣବାଙ୍କ କୁଟୁମ୍ବୀୟ ଭ୍ରାତା ମାର୍କ, ଏହାଙ୍କ ସମ୍ବନ୍ଧରେ ତୁମେମାନେ ଆଦେଶ ପାଇଅଛ, ସେ ଯଦି ତୁମମାନଙ୍କ ନିକଟକୁ ଆସନ୍ତି ତେବେ ତାଙ୍କୁ ଗ୍ରହଣ କର, ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଆରିସ୍ତାର୍ଖ ପାଉଲଙ୍କ ସହିତ ଜଣେ ସହବନ୍ଦୀ ଥିଲେ ଓ ସେ ତାହାଙ୍କର ବନ୍ଧୁ ଥିଲେ। ମାର୍କ ଏ ହେଉଛନ୍ତି ଜୋହନ ମାର୍କ, ଯିଏକି ବର୍ଣ୍ଣବାଙ୍କ ପୁତୁରା ଥିଲେ ଓ ତାହାଙ୍କ ଭଉଣୀର ପୁତ୍ର ଥିଲେ। ସେ ହେଉଛନ୍ତି ମାର୍କ ସୁସମାଚାରର ଲେଖକ। ଆପଣଙ୍କର ମନେଥିବ ଯେ ମାର୍କ ପାଉଲ ଓ ବର୍ଣ୍ଣବାଙ୍କୁ ସେମାନଙ୍କର ପ୍ରଥମ ପ୍ରଚାର ଯାତ୍ରାରେ ଛାଡ଼ି ପଳାଇ ଯାଇଥିଲେ ଓ ଏହି କାରଣରୁ ପାଉଲ ତାହାଙ୍କୁ ତାହାଙ୍କର ଦ୍ୱିତୀୟ ପ୍ରଚାର ଯାତ୍ରାରେ ସଙ୍ଗରେ ନେବାକୁ ଇଚ୍ଛା କଲେ ନାହିଁ। ମାତ୍ର ପାଉଲ ଏହିପରି ସିଦ୍ଧାନ୍ତ ନେବା ଦ୍ୱାରା ଭୁଲ କଲେ। ସେ ମାର୍କଙ୍କ ପ୍ରତି ଯେଉଁପରି ବିଚାର କଲେ ତାହା ଠିକ୍ ହେଲା ନାହିଁ। କିନ୍ତୁ ମାର୍କ ଯଦିଓ ତାହାଙ୍କୁ ଛାଡ଼ି ଚାଲିଯାଇଥିଲେ, ମାତ୍ର ସେ ପ୍ରଭୁଙ୍କଠାରେ ସ୍ଥିର ଥିଲେ ଓ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ପାଉଲ ପରେ ତାହା ଜାଣିବାକୁ ପାରିଲେ, ତେଣୁକରି ସେ କଲସୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହିପରି ଉପଦେଶ ଦିଅନ୍ତି, ତୁମେମାନେ ତାହାଙ୍କୁ ଗ୍ରହଣ କର, ମାତ୍ର ମୋ ପରି ତାହାଙ୍କୁ ଅଗ୍ରାହ୍ୟ କର ନାହିଁ। ପାଉଲ ତିମୋଥିଙ୍କ ନିକଟକୁ ତାହାଙ୍କର ଦ୍ୱିତୀୟ ପତ୍ରରେ ପୁନର୍ବାର ଏହି ମାର୍କଙ୍କ ବିଷୟ ନେଇ ଏହିପରି ଲେଖନ୍ତି, କେବଳ ଲୁକ ମୋ ସହିତ ଅଛନ୍ତି, ମାର୍କଙ୍କୁ ତୁମ୍ଭ ସଙ୍ଗରେ ଘେନିଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ, ଯାହାକି ଦ୍ୱିତୀୟ ତିମୋଥି ଚାରିପର୍ବର ଏଗାର ପଦରେ ଆମେ ଲକ୍ଷ୍ୟ କରିବାକୁ ପାରୁଛୁ। ଏହାପରେ କଲସୀ ଚାରିପର୍ବର ଏଗାର ପଦରେ ଏହିପରି ଲେଖା ଅଛି, ଆଉ ଜୁସ୍ତ ନାମରେ ଖ୍ୟାତ ଯୀଶୁ ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ, ଏମାନେ ମୋହର ସାନ୍ତ୍ୱନାର କାରଣ ହୋଇଅଛନ୍ତି। ପାଉଲ ଲେଖନ୍ତି, ଆଉ ଜୁସ୍ତ ନାମରେ ଖ୍ୟାତ ଯୀଶୁ ତୁମମାନଙ୍କୁ ନମସ୍କାର ଜଣାଉଛନ୍ତି। ଏହି ନାମ ଏବ୍ରି ଭାଷାରେ ଜିହୋସିଓ ମଧ୍ୟ ହୋଇପାରିଥାଏ। ପାଉଲ ଆହୁରି କହନ୍ତି, ସୁନ୍ନତିମାନଙ୍କ ମଧ୍ୟରୁ କେବଳ ଏମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ମୋହର ସହକର୍ମୀ। ତେଣୁ ଏଥିରୁ ଜଣାଯାଏ ଯେ କଲସୀ ମଣ୍ଡଳୀରେ କେତେକ ଇସ୍ରାଏଲୀୟ ଲୋକମାନେ ଥିଲେ, କିନ୍ତୁ ସେ ଯାହାହେଉନା କାହିଁକି ଏମାନଙ୍କର ସଂଖ୍ୟା ବିଜାତୀୟ ପୃଷ୍ଠଭୂମିରୁ ଆସିଥିବା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସଂଖ୍ୟା ଅପେକ୍ଷା ଯଥେଷ୍ଟ କମ୍ ଥିଲା ଓ କଲସୀୟ ମଣ୍ଡଳୀ ବିଶେଷତଃ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଢ଼ି ଉଠିଥିଲା। ତେବେ ଏହି ଲୋକମାନେ ଅତି ଚମତ୍କାର ଭ୍ରାତା ସ୍ୱରୂପ ଥିଲେ ଓ ସେମାନେ ନିଜେ ନିଜେ ଜଣେ ଜଣେ ମହାନ ପ୍ରଚାରକ ଥିଲେ, ପ୍ରଭୁଙ୍କର ମହାନ ଦାସ ଥିଲେ। ଚାରିପର୍ବର ବାରପଦରେ ଲେଖା ଅଛି, ଏପାଫ୍ରା ଯେ ତୁମମାନଙ୍କ ମଧ୍ୟରୁ ଜଣେ ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି, ସେ ତ ଖ୍ରୀଷ୍ଟ ଯୀଶୁଙ୍କର ଦାସ ଏବଂ ଆପଣା ପ୍ରାର୍ଥନାରେ ତୁମମାନଙ୍କ ନିମନ୍ତେ ସର୍ବଦା ପ୍ରାଣପଣ କରୁଅଛନ୍ତି, ଯେପରି ତୁମେମାନେ ସିଦ୍ଧ ଓ ଈଶ୍ୱରଙ୍କ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରୁହ। ଏହି ଏପାଫ୍ରା କଲସି ମଣ୍ଡଳୀରେ ପାଳକ ଥିଲେ, କିନ୍ତୁ ବର୍ତ୍ତମାନ ସେ କାରାଗାର ମଧ୍ୟରେ ଅଛନ୍ତି। ତେଣୁକରି ସେ ବର୍ତ୍ତମାନ ଏକ ନୂତନ କାର୍ଯ୍ୟ ଆରମ୍ଭ କରିଅଛନ୍ତି, ଆଉ ତାହା ହେଉଛି ପ୍ରାର୍ଥନା। ଆଉ ଏହି ପ୍ରାର୍ଥନା ଦ୍ୱାରା ସେ ସେମାନଙ୍କୁ ତୋଳି ଧରିଥିଲେ, ଯେପରି ସେମାନେ ବିଶ୍ୱାସରେ ସ୍ଥିର ହୋଇ ରୁହନ୍ତି ଓ ଈଶ୍ୱରଙ୍କ ଇଚ୍ଛା କ'ଣ ତାହା ବୁଝି ତଦନୁଯାୟୀ ଜୀବନଯାପନ କରନ୍ତି। ପ୍ରିୟ ବନ୍ଧୁ, ପ୍ରାର୍ଥନା ଏପରି ଏକ ସେବା କାର୍ଯ୍ୟ ଯାହାକି ଈଶ୍ୱରଙ୍କ ସନ୍ତାନମାନଙ୍କୁ ଆତ୍ମିକ ଜୀବନରେ ଆଗେଇବା ନିମନ୍ତେ ଶକ୍ତି ତଥା ସାହସ ଯୋଗାଏ ଓ ଶୟତାନର କାର୍ଯ୍ୟକୁ ପ୍ରତିହତ କରିବା ସଙ୍ଗେ ସଙ୍ଗେ ତାହାର ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ାଇ ଦିଏ। ଆପଣ ଯଦି ପ୍ରଭୁଙ୍କର ସେବା କାର୍ଯ୍ୟ ନିମନ୍ତେ ଆର୍ଥିକ ସାହାଯ୍ୟ ବା ନିଜର ଶାରୀରିକ ଶ୍ରମ ଦେଇପାରୁନାହାନ୍ତି ବା ତାହା ଦେବା ନିମନ୍ତେ ଅସମର୍ଥ, ତାହେଲେ ଅନ୍ତତଃ ପକ୍ଷେ ବୋଝର ସହିତ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ମଧ୍ୟ ଆପଣ ଈଶ୍ୱରଙ୍କ ସେବା କାର୍ଯ୍ୟରେ ପରୋକ୍ଷ ଭାବେ ଅଂଶୀ ହୋଇପାରିବେ। ଆପଣ ଯଦି ବାର୍ଦ୍ଧକ୍ୟ ଅବସ୍ଥା ମଧ୍ୟ ଦେଇ ଗତି କରୁଅଛନ୍ତି, କିମ୍ବା ଆପଣ ଶଯ୍ୟାଶାୟୀ ଓ କିଛି ଦେଖିପାରୁନାହାନ୍ତି ଅଥବା କିଛି କାର୍ଯ୍ୟ କରିବାକୁ ଆପଣଙ୍କର ଶକ୍ତି ନାହିଁ, ତାହେଲେ ପ୍ରାର୍ଥନା କରନ୍ତୁ। ଏହାଦ୍ୱାରା ଆପଣ ପ୍ରଭୁଙ୍କ ନିମନ୍ତେ ଅନେକ ଶକ୍ତିର କାର୍ଯ୍ୟମାନ ସାଧନ କରିପାରିବେ। ଆପଣ ଜାଣି ରଖିବା ଉଚିତ ଯେ ଏହା ହେଉଛି ଏକ ନୂତନ ସେବା କାର୍ଯ୍ୟ ଯାହାକି ପ୍ରଭୁ ଆପଣଙ୍କୁ ପ୍ରଦାନ କରିଅଛନ୍ତି। ତେଣୁ ପ୍ରଭୁଙ୍କର ଦାସଦାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ, କାରଣ ପ୍ରାର୍ଥନା ଦ୍ୱାରା ଆପଣ ଅନେକଙ୍କର ସେବା କାର୍ଯ୍ୟ ସମ୍ପାଦନ କରିପାରିବେ। ଆଜି ଅନେକ ଏହିପରି କହନ୍ତି ଯେ ପ୍ରଭୁଙ୍କ ନିମନ୍ତେ କିଛି କରିବା ପାଇଁ ସେମାନଙ୍କର ସାମର୍ଥ୍ୟ ନାହିଁ କି ଶକ୍ତି ନାହିଁ, ମାତ୍ର ସେମାନେ ଜାଣି ରଖିବା ଉଚିତ ଯେ ପ୍ରାର୍ଥନା ଦ୍ୱାରା ସେମାନେ ପ୍ରଭୁଙ୍କ ନିମନ୍ତେ ଅନେକ କିଛି ମହାନ ବିଷୟମାନ ସାଧନ କରିପାରିବେ। ପ୍ରାର୍ଥନା ହେଉଛି ଖ୍ରୀଷ୍ଟ ବିଶ୍ୱାସୀର ଏକମାତ୍ର ବଳ ଓ ଭରସା। ତେଣୁ ଆମେ ଯଦି ପ୍ରଭୁଙ୍କ ନିମନ୍ତେ କିଛି କରିପାରୁନାହୁଁ, ତାହେଲେ ଅନ୍ତତଃପକ୍ଷେ ପ୍ରଭୁଙ୍କର ଦାସ ତଥା ସେବକ ସେବିକାମାନଙ୍କ ନିମନ୍ତେ ପ୍ରାର୍ଥନା କରୁ, ଯେପରି ପ୍ରଭୁ ସେମାନଙ୍କୁ ଆହୁରି ଶକ୍ତିଯୁକ୍ତ କରି ବ୍ୟବହାର କରନ୍ତି ଓ ଶୟତାନର ସମସ୍ତ ପ୍ରକାର ପ୍ରତିବନ୍ଧକକୁ ଏଡ଼ି ଆଗବଢ଼ି ଯାଇପାରନ୍ତି। ଆମେ ଜାଣୁ ଯେ ପିତର ଯେତେବେଳେ କାରାଗାର ମଧ୍ୟରେ ବନ୍ଦୀ ହୋଇ ରହିଥିଲେ, ସେତେବେଳେ ମଣ୍ଡଳୀ ଏକତ୍ର ହୋଇ ତାହାଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ, ଆଉ ସେହି ପ୍ରାର୍ଥନାର ଫଳସ୍ୱରୂପ ପିତର ମଧ୍ୟ କାରାଗାରରୁ ଅତି ଆଶ୍ଚର୍ଯ୍ୟ ଭାବରେ ମୁକୁଳିତ ହେଲେ। ସେହିପରି ପାଉଲ ଓ ସିଲା ଯେତେବେଳେ କାରାଗାର ମଧ୍ୟରେ ବନ୍ଦୀ ହୋଇ ରହିଥିବା ସମୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନାର ସହିତ ଧନ୍ୟବାଦ ପ୍ରଶଂସା କରୁଥିଲେ, ସେତେବେଳେ ଅତି ଆଶ୍ଚର୍ଯ୍ୟ ଭାବରେ ପ୍ରଭୁ ତାହାଙ୍କର ଶକ୍ତିର କାର୍ଯ୍ୟ ସାଧନ କଲେ ଓ ସେମାନେ ସେହି କାରାଗାରରୁ ମୁକ୍ତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କ ନିମନ୍ତେ ସାକ୍ଷ୍ୟ ସ୍ୱରୂପ ହେଲେ। ଚାରିପର୍ବର ତେର ପଦରେ ଲେଖା ଅଛି, କାରଣ ସେ ତୁମମାନଙ୍କ ନିମନ୍ତେ ପୁଣି ଲାଓଦିକିଆ ଓ ହିଏରାପଲି ନିବାସୀମାନଙ୍କ ନିମନ୍ତେ ଯେ ଅଧିକ କଷ୍ଟ ସ୍ୱୀକାର କରୁଅଛନ୍ତି, ତାଙ୍କ ପକ୍ଷରେ ମୁଁ ଏହି ସାକ୍ଷ୍ୟ ଦେଉଅଛି। ଏହି ତିନୋଟି ଯାକ ନଗର ପାଖାପାଖି ହୋଇ ରହିଥିଲା। ହିଏରାପଲି ଓ ଲାଓଦିକିଆ 6-10 ମାଇଲ ବ୍ୟବଧାନରେ ଥିଲା। ଏମାନେ ଉଭୟ କଲସିର ନିକଟବର୍ତ୍ତୀ ନଗର ଥିଲେ। ଏହି ତିନୋଟି ଯାକ ସ୍ଥାନରେ ମଣ୍ଡଳୀ ଗଠିତ ହୋଇଥିଲା, ଆଉ ଏହି ସମସ୍ତ ମଣ୍ଡଳୀଗୁଡ଼ିକ ନିମନ୍ତେ ଏପାଫ୍ରା ବୋଝଗ୍ରସ୍ତର ସହିତ ପ୍ରାର୍ଥନା କରୁଥିଲେ ଓ କଷ୍ଟ ସ୍ୱୀକାର ମଧ୍ୟ କରୁଥିଲେ। 14 ପଦରେ ଲେଖା ଅଛି, ପ୍ରିୟ ବୈଦ୍ୟ ଲୁକ ଓ ଦିମା ତୁମମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପାଉଲ କହନ୍ତି ପ୍ରିୟ ବୈଦ୍ୟ ଲୁକ, କାରଣ ଲୁକ ଜଣେ ବୈଦ୍ୟ ଥିଲେ ଓ ସେ ପ୍ରଭୁଙ୍କ ନିମନ୍ତେ ନିଜକୁ ଉତ୍ସର୍ଗ କରିଥିଲେ, ଏପରିକି ସେ ପାଉଲଙ୍କ ସହିତ ରହି ସୁଷମାଚାର ପ୍ରଚାର କାର୍ଯ୍ୟରେ ତାହାଙ୍କୁ ସାହାଯ୍ୟ କରି ଆସୁଥିଲେ। କିନ୍ତୁ ପାଉଲ ଯେତେବେଳେ ଦିମାଙ୍କ ବିଷୟ ନେଇ ଲେଖନ୍ତି, ସେ କେବଳ ଦିମା ବୋଲି କହନ୍ତି। ତେଣୁ ଏଥିରୁ ଜଣାପଡ଼େ ଯେ ପାଉଲ ଏହି ସମୟରେ ଦିମାଙ୍କ ବିଷୟ ନେଇ ନିଶ୍ଚିତ ନଥିଲେ। ପରେ ଆମେ ଦେଖିବାକୁ ପାରିବା ଯେ ଦିମା ପାଉଲଙ୍କୁ ପରିତ୍ୟାଗ କରିବେ। ବାସ୍ତବରେ ଏହା କେତେ ଦୁଃଖର ବିଷୟ, ଆଜି ମଧ୍ୟ ସେହିପରି ଘଟେ। ଆଜି ଅନେକ ପ୍ରଭୁଙ୍କର ଦାସମାନେ ଆହ୍ୱାନ ପ୍ରାପ୍ତ ହୋଇ ପ୍ରଭୁଙ୍କ ସେବାରେ ଯୋଗ ଦେଇଥାନ୍ତି, ମାତ୍ର ସେମାନେ ପରମୁହୂର୍ତ୍ତରେ ପ୍ରଭୁଙ୍କୁ ପରିତ୍ୟାଗ କରି ନିଜର ସ୍ୱାର୍ଥ ନିମନ୍ତେ ଜଗତ ମଧ୍ୟରେ ନିଜକୁ ହଜେଇ ଦିଅନ୍ତି। କିନ୍ତୁ ଏହା ଅତି ଦୁଃଖର ବିଷୟ। ପ୍ରଭୁଙ୍କ କାର୍ଯ୍ୟରେ ପଛଘୁଞ୍ଚା ଦେବା ଖ୍ରୀଷ୍ଟୀୟ ସେବକମାନଙ୍କ ନିମନ୍ତେ ଦୁଃଖର ବିଷୟ ଓ ପରାଜୟର ଚିହ୍ନ, କାରଣ ସେମାନେ ଲଙ୍ଗଳରେ ହାତ ଦେଇ ପଛକୁ ଚାହିଁବା ବ୍ୟକ୍ତି ପରି। ସେମାନେ କେବେ ହେଲେ ଜୀବନରେ ସଫଳକାମୀ ହୋଇପାରିବେ ନାହିଁ। କି ଆତ୍ମିକ ପରିତୃପ୍ତି ଲାଭ କରିପାରିବେ ନାହିଁ। ପନ୍ଦର ପଦରେ ଲେଖା ଅଛି, ଲାଓଦିକିଆରେ ଥିବା ଭାଇମାନଙ୍କୁ ନୁମ୍ଫା ଓ ତାଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ପାଉଲ ଏପରି ଲେଖିବାର କାରଣ ହେଉଛି ଯେ ଏହି ସହରମାନଙ୍କରେ ବିଜାତୀୟ ମନ୍ଦିର ସବୁ ଗଢ଼ି ଉଠିଥିଲା, ମାତ୍ର ଖ୍ରୀଷ୍ଟ ବିଶ୍ୱାସୀମାନେ ଗୃହମାନଙ୍କରେ ସମବେତ ହୋଇ ଈଶ୍ୱରଙ୍କର ସେବା, ପୂଜା, ଆରାଧନା ପ୍ରଭୃତି କରୁଥିଲେ, ଆଉ ସେଗୁଡ଼ିକୁ ମଧ୍ୟ ମଣ୍ଡଳୀ ବୋଲି ଗ୍ରହଣ କରାଯାଉଥିଲା। ମୋର ଚିନ୍ତାଧାରାରେ ମଣ୍ଡଳୀ ଯେଉଁପରି ଭାବେ ଗୃହ ମଧ୍ୟରୁ ଆରମ୍ଭ ହୋଇଥିଲା, ଦିନ ଆସୁଅଛି ଏହା ପୁନର୍ବାର ସେହିପରି ଗୃହ ମଣ୍ଡଳୀ ମଧ୍ୟକୁ ଫେରିଯିବ। ଷୋହଳ ପଦରେ ଲେଖା ଅଛି, ଆଉ ତୁମମାନଙ୍କ ମଧ୍ୟରେ ଏହି ପତ୍ର ପଠିତ ହେଲା ପରେ ଲାଓଦିକିଆ ମଣ୍ଡଳୀରେ ମଧ୍ୟ ଯେପରି ପାଠ କରାଯାଏ, ପୁଣି ଲାଓଦିକିଆରୁ ଯେଉଁ ପତ୍ର ଆସିବ ତାହା ତୁମେମାନେ ମଧ୍ୟ ଯେପରି ପାଠ କର, ଏଥିନିମନ୍ତେ ଯତ୍ନ କର। ପାଉଲ ଯେତେବେଳେ କହନ୍ତି ପୁଣି ଲାଓଦିକିଆରୁ ଯେଉଁ ପତ୍ର ଆସିବ ତାହା ତୁମେମାନେ ମଧ୍ୟ ପାଠ କରିବ, ସେତେବେଳେ ସେ କହନ୍ତି ନାହିଁ ଯେ ସେ ଲାଓଦିକିଆମାନଙ୍କ ନିକଟକୁ ଏକ ପତ୍ର ଲେଖିଅଛନ୍ତି ବୋଲି, କାରଣ ପ୍ରକୃତରେ ପାଉଲଙ୍କର ପତ୍ରଗୁଡ଼ିକ ମଣ୍ଡଳୀମାନଙ୍କରେ ଘୁରି ବୁଲୁଥିଲା ଓ ସେମାନେ ତାହା ପାଠ କରୁଥିଲେ ଓ ଲାଓଦିକିଆମାନେ ମଧ୍ୟ ତନ୍ମଧ୍ୟରୁ ଗୋଟିକୁ ପାଠ କରିଥିଲେ। ଅନେକ ମହାବିଦ୍ୱାନମାନେ ବିଶ୍ୱାସ କରନ୍ତି ଯେ ଏହା ଏଫିସିଓ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କର ପତ୍ରକୁ ଦର୍ଶାଇ ପାରିଥାଏ। ପାଉଲ ମଧ୍ୟ କଲସିଓମାନଙ୍କୁ କହନ୍ତି ଯେ ସେମାନେ ଯେପରି ସେହି ପତ୍ରକୁ ପାଠ କରନ୍ତି ଓ ସେମାନଙ୍କର ପତ୍ରକୁ ଲାଓଦିକିଆମାନଙ୍କ ସହିତ ଅଂଶୀ କରାନ୍ତି, ଯେପରି ସେମାନେ ମଧ୍ୟ ଏହି ପତ୍ରଟିକୁ ଅଧ୍ୟୟନ କରିବାର ସୁଯୋଗ ପାଆନ୍ତି। ଏହାପରେ ସତର ପଦରେ ଲେଖା ଅଛି, ଆର୍ଖିପଙ୍କୁ କୁହ, ତୁମ୍ଭେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ ତାହା ସମ୍ପନ୍ନ କରିବାକୁ ସାବଧାନ ହୋଇଥାଅ। ଆର୍ଖିପ ହେଉଛନ୍ତି ଆଉ ଜଣେ ବ୍ୟକ୍ତି ଯିଏକି ପାଉଲଙ୍କର ଏହି ତାଲିକାରେ ସ୍ଥାନ ପାଇଅଛନ୍ତି। ଆମେ ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସିଠାରେ ଆର୍ଖିପଙ୍କ ବିଷୟରେ ଅଧିକ କିଛି ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁନା, କିନ୍ତୁ ଯାହା ଜଣାଯାଏ ସେ ଜଣେ ବ୍ୟକ୍ତି ଥିଲେ ଯିଏକି ପ୍ରଭୁଙ୍କ କାର୍ଯ୍ୟରେ ସେବକ ପଦର ଦାନ ପ୍ରାପ୍ତ ହୋଇଥିଲେ ଓ ପାଉଲ ତାହାଙ୍କୁ କହନ୍ତି ଯେପରି ସେ ସେହି ସେବକ ପଦର ଦାନକୁ ବିଶ୍ୱସ୍ତତାର ସହିତ ବ୍ୟବହାର କରନ୍ତି, କାରଣ ପ୍ରଭୁ ତାହାଙ୍କର କାର୍ଯ୍ୟରେ ତାଙ୍କର ସେବକମାନଙ୍କଠାରୁ ବିଶ୍ୱସ୍ତତା ଆଶା କରନ୍ତି। ଆମମାନେ ପ୍ରଭୁଙ୍କ କାର୍ଯ୍ୟରେ ବିଶ୍ୱସ୍ତତା ରକ୍ଷା କରିବା ଉଚିତ। ଏହାପରେ ଚାରି ପର୍ବର ଅଠର ପଦରେ ଲେଖା ଅଛି, ମୁଁ ପାଉଲ ମୋର ନିଜ ହସ୍ତରେ ଏହି ନମସ୍କାର ଲେଖୁଅଛି, ମୋର ବନ୍ଧନ ସ୍ମରଣ କର, ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। ପାଉଲ ତାହାଙ୍କର ଅଧିକାଂଶ ପତ୍ରର ବିଷୟବସ୍ତୁ ନିଜ ମୁଖରେ ଉଚ୍ଚାରଣ କରି ଅନ୍ୟ ଦ୍ୱାରା ଲେଖାଇଥିଲେ, ମାତ୍ର ଗାଲାତୀୟ ପତ୍ରଟି ତାହାଙ୍କର ନିଜ ହସ୍ତ ଦ୍ୱାରା ଲିଖିତ ହୋଇଥିଲା। କିନ୍ତୁ ଏଠାରେ ମଧ୍ୟ ଅର୍ଥାତ୍ ଏହି କଲସିୟ ପତ୍ରରେ ସେ ଯେଉଁ ସମସ୍ତ ବିଷୟ କହିଥିଲେ ଓ ଅନ୍ୟ ଜଣେ ଉତାରିଥିଲେ, ତହିଁରେ କେବଳ ନିଜର ସ୍ୱାକ୍ଷର ସେ ଦେଇଥିଲେ। ଏହା ଦ୍ୱିତୀୟ ଥର ଯାହାକି ପାଉଲ କହନ୍ତି ମୋହର ବନ୍ଧନ ସ୍ମରଣ କର, କିମ୍ବା ଏହା ମଧ୍ୟ ହୋଇପାରେ ମୋ ନିମନ୍ତେ ପ୍ରାର୍ଥନା କର। ଶେଷରେ ସେ ଏହିପରି ଭାବେ ତାହାଙ୍କର ଏହି ପତ୍ରଟି ସମାପ୍ତ କରନ୍ତି, ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। ତେବେ ଏହି ଯେଉଁ ପତ୍ରଟିକୁ ଆମମାନେ ଅଧ୍ୟୟନ କଲୁ, ଏହା କ'ଣ ଏକ ଚମତ୍କାର ପତ୍ର ନୁହେଁ କି? ପାଉଲ ଯଦିଓ ଏହି ମଣ୍ଡଳୀକୁ କେବେ ହେଲେ ପରିଦର୍ଶନ କରିନଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜାଣିଥିଲେ ଓ ସେମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜ୍ଞାନ ଆଡ଼କୁ କଢ଼ାଇ ଆଣିଥିଲେ। ବାସ୍ତବରେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମ ପ୍ରତ୍ୟେକଙ୍କର ଖ୍ରୀଷ୍ଟଙ୍କ ମଣ୍ଡଳୀ ନିମନ୍ତେ ଓ ଖ୍ରୀଷ୍ଟଙ୍କ ଦାସଦାସୀମାନଙ୍କ ନିମନ୍ତେ ସେହିପରି ମନୋଭାବ ତଥା ବୋଝ ରହିବା ଉଚିତ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାଙ୍କର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଓ ବିଶ୍ୱାସିନୀମାନଙ୍କଠାରୁ ଏହି ପ୍ରକାର ମନୋଭାବ ଆଶା କରନ୍ତି। ଆମେ ଯେପରି ପରସ୍ପରକୁ ଆତ୍ମିକ ଜୀବନରେ ଉତ୍ସାହିତ କରୁ, ପରସ୍ପର ନିମନ୍ତେ ପ୍ରାର୍ଥନା କରୁ, ପ୍ରଭୁଙ୍କର ସେବକ ସେବିକାମାନଙ୍କ ନିମନ୍ତେ ପ୍ରାର୍ଥନା କରୁ, ଯେପରି ପ୍ରଭୁଙ୍କର ସେବା କାର୍ଯ୍ୟ, ପ୍ରଭୁଙ୍କର ରାଜ୍ୟ ଦିନକୁ ଦିନ ବୃଦ୍ଧି ପାଇବାକୁ ପାରେ, ପ୍ରଭୁଙ୍କର ଅଭିମତ ଯେପରି ସଫଳ ହେବାକୁ ପାରେ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ଆମମାନଙ୍କ ଜୀବନରୁ ସେହିପରି ବିଶ୍ୱସ୍ତତା ଚାହାନ୍ତି, ସେହିପରି ବିଶ୍ୱାସ ଚାହାନ୍ତି, ଆଉ ସେହିପରି ପ୍ରାର୍ଥନାଶୀଳ ଜୀବନ ସେ ଚାହାନ୍ତି। ପାଉଲ ଯଦିଓ ସେ କାରାଗାର ମଧ୍ୟରେ ଥିଲେ, ମାତ୍ର ସେ ମଣ୍ଡଳୀମାନଙ୍କ ନିକଟକୁ ପତ୍ର ଲେଖିବା ପାଇଁ ବା ମଣ୍ଡଳୀମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପାଇଁ ଭୁଲିନଥିଲେ। ଆଜି ଆମେ ଯେଉଁ ପ୍ରକାର ପରିସ୍ଥିତିରେ ଥାଉ ନା କାହିଁକି, ଆମେ ପ୍ରାର୍ଥନା କରିବାକୁ ଭୁଲିଯିବା ଉଚିତ ନୁହେଁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସେହି ପ୍ରକାର ପ୍ରାର୍ଥନାଶୀଳ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখুন, odia@radio882.com। তেবে আজি পাই বিদায় দিওন্তু, নমস্কার।